ହ୍ୟାଲୋ, ମୁଁ ମିନତୀ ମହାରଣା, ସତ୍ୟନଗର ଛଅଷଠି ୱାର୍ଡରୁ ମୁଁ କହୁଛି। ଏବେ କୁକୁରର ସମସ୍ୟା ବେଶୀ ରହୁଛି, ପିଲାମାନଙ୍କୁ ମଉସା ମାଉସୀ ମାନଙ୍କୁ ସମସ୍ତେ ଚୋବଉଛି, ଛଅ ନମ୍ବର ଧରିକି ଯାଉଛନ୍ତି। ଆଉ ଡ୍ରେନ୍ର ବି ସମସ୍ୟା ଅଛି, ଡ୍ରେନ୍ରେ ଅଳିଆ ଆବର୍ଜନା ପଡ଼ିକି ଡ୍ରେନ୍ରେ ମଶା ମାଛି ହେଉଛି, ପିଲାମାନଙ୍କ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ଏହାର ସମାଧାନ କରନ୍ତୁ।